ନମସ୍କାର, ମୁଁ ବିଷ୍ଣୁବ୍ରତ ରାଉତରାୟ, ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ କହୁଛି। ବାସୁଦେବପୁରବାସୀ ମୋର ପରିବାର ଏବଂ ଏ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବିକାଶ ଓ ସମୃଦ୍ଧି ପାଇଁ ମୁଁ ନିଜକୁ ପୂର୍ଣ୍ଣ ସମର୍ପିତ କରିଛି। ବାସୁଦେବପୁର ଆଜି ବିକାଶ ପଥରେ ଆଗେଇ ଚାଲିଛି ଏବଂ ଆଗକୁ ବାସୁଦେବପୁରର ବିକାଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୁଁ ପ୍ରୟାସ ଜାରି ରଖିବି। ତେବେ ଆସନ୍ତୁ ସଭ୍ୟ ମିଶି ବାସୁଦେବପୁରର ବିକାଶଧାରାକୁ ଆଗକୁ ନେବା, ନବୀନ ଓଡ଼ିଶା ଗଠନରେ ବାସୁଦେବପୁରକୁ ସାମିଲ କରିବା।